24 ଲୋକଙ୍କୁ ସାହାଯ୍ୟ କରିବା ଥିଲା ଯୀଶୁଙ୍କ କାର୍ଯ୍ୟ। ସେ ଲୋକଙ୍କୁ ଈଶ୍ୱରଙ୍କ ବିଷୟରେ କହିଲେ ଯେପରି ସେମାନେ ଅନ୍ୟମାନଙ୍କୁ କହିବେ। ଦିନେ ଯୀଶୁ ସମୁଦ୍ର କୂଳରେ ଚାଲୁଥିଲା ବେଳେ 4 ଜଣ ମାଛ ଧରାଳିମାନଙ୍କୁ ଡାକିଲେ। ଯୀଶୁ ସେମାନଙ୍କୁ କହିଲେ, ମୋର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି। ତତ୍କ୍ଷଣାତ୍ ସେମାନେ ଜାଲ ଛାଡ଼ି ତାଙ୍କର ପଛରେ ଗଲେ। ପୁଣି ଅନ୍ୟ 8 ଜଣଙ୍କୁ ସେ ମନୋନୀତ କଲେ। ଏହି 12 ଜଣ ତାଙ୍କର ବିଶେଷ ଅନୁଗମନକାରୀ ହେଲେ। ଯୀଶୁ କରୁଥିବା ଆଶ୍ଚର୍ଯ୍ୟକର୍ମ ଦେଖି ଯୀଶୁ ଈଶ୍ୱରଙ୍କଠାରୁ ଆଗତ ବୋଲି ଜାଣିଲେ। ଆମେ ଯୀଶୁଙ୍କ ବାଧ୍ୟ ହୋଇ ତାଙ୍କ ଅନୁଗମନ କଲେ ଆମେ ମଧ୍ୟ ଜାଣିପାରିବା ଯେ ସେ ଈଶ୍ୱରଙ୍କଠାରୁ ଆଗତ। ସେ ଆମକୁ ଈଶ୍ୱରଙ୍କ ବିଷୟରେ ଶିଖାନ୍ତି ଯେପରି ଆମେ ଅନ୍ୟମାନଙ୍କୁ ତାହା ଶିଖାଇପାରିବା।